ନମସ୍କାର ଶ୍ରୋତା ବନ୍ଧୁଗଣ, ଆମର ଅଭିଯାନ ଅଧିକାର ଅଛିର ଦ୍ୱିତୀୟ ଭାଗରେ ଆପଣମାନଙ୍କୁ ସ୍ୱାଗତ। ଏହି କାର୍ଯ୍ୟକ୍ରମର ପ୍ରଥମ ଭାଗରେ ଆମେ ଜାଣିଲେ ଯେ ଶିକ୍ଷାର ଅଧିକାର ଆଇନର ଅଧୀନରେ ପ୍ରତ୍ୟେକ ପିଲାଙ୍କୁ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ମିଳିବାର ଅଧିକାର ଅଛି। ଯେପର୍ଯ୍ୟନ୍ତ 6-14 ବର୍ଷ ବୟସର ପିଲାଙ୍କୁ ଏହି ପ୍ରକାର ଶିକ୍ଷା ମାଗଣାରେ ମିଳିବ ନାହିଁ, ସରକାର ସାର୍ବତ୍ରିକ ଶିକ୍ଷାର ଲକ୍ଷ୍ୟକୁ ବଜାୟ ରଖିବାରେ ଅସଫଳ ରହିବେ। ଆଜିର ଅଧ୍ୟାୟରେ ଆମେ ଆପଣଙ୍କୁ କହିବୁ ଯେ ସରକାରୀ ସ୍କୁଲଗୁଡ଼ିକରେ ଆପଣଙ୍କର ପିଲାଙ୍କୁ କି ପ୍ରକାର ଶିକ୍ଷା ପାଇବାର ଆଶା ରଖିବା ଦରକାର। ଗ୍ରାମୀଣ କ୍ଷେତ୍ରରେ ପ୍ରାୟତଃ କେତେକ ଶ୍ରେଣୀରେ ପିଲାଙ୍କୁ ଏକାଠି ଗୋଟିଏ ଘରେ ବସେଇ ଦିଆଯାଉଛି। ଶିକ୍ଷାର ଅଧିକାର ଆଇନ ନିର୍ଦ୍ଦେଶ ଅନୁଯାୟୀ ଏବେ ସରକାରୀ ସ୍କୁଲଗୁଡ଼ିକରେ ପ୍ରତ୍ୟେକ ଶ୍ରେଣୀ ପାଇଁ ଅଲଗା ଅଲଗା ଘର ହେବ। ପ୍ରାଥମିକ ଶ୍ରେଣୀରେ ଗୋଟିଏ ଶିକ୍ଷକ କେବଳ 30 ଛାତ୍ରଙ୍କୁ ଆଉ ଉଚ୍ଚ ପ୍ରାଥମିକରେ କେବଳ 35 ପିଲାଙ୍କୁ ପଢ଼େଇ ପାରିବେ। ଆଇନର ଅଧୀନରେ ଶିକ୍ଷକଙ୍କ ଯୋଗ୍ୟତା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି। ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ହିଁ କୌଣସି ଶିକ୍ଷକଙ୍କୁ ସରକାରୀ ସ୍କୁଲରେ ଚାକିରି ମିଳିବାର ସୁଯୋଗ ଦିଆଯାଇଥାଏ। କିନ୍ତୁ ଯୋଗ୍ୟ ଶିକ୍ଷକ ଥିବା ପରେ ମଧ୍ୟ କେତେକ କ୍ଷେତ୍ରରେ ପିଲାମାନେ ଶିକ୍ଷାରୁ ବଞ୍ଚିତ ରହିଯାଉଛନ୍ତି, କାରଣ ତାଙ୍କର ଶିକ୍ଷକ ଅନ୍ୟ ସରକାରୀ କାମରେ ବ୍ୟସ୍ତ ରୁହନ୍ତି। ପଢ଼ାଇବା ବ୍ୟତୀତ ସରକାର ଶିକ୍ଷକଙ୍କୁ କେବଳ 3 ପ୍ରକାର କାର୍ଯ୍ୟ କରାଇପାରିବେ। ପ୍ରଥମଟି ହେଲା 10 ବର୍ଷରେ ଜନଗଣନା ସହ ସମ୍ବନ୍ଧିତ କାମ, ଦ୍ୱିତୀୟଟି ହେଲା ନିର୍ବାଚନ ସହ ସମ୍ବନ୍ଧିତ କାମ, ଆଉ ତୃତୀୟଟି ହେଲା ବିପଦ ସମୟରେ ସରକାରୀ ବ୍ୟବସ୍ଥା ଲୋକମାନଙ୍କୁ ପହଞ୍ଚାଇବା କାମ। ଯଦି କୌଣସି ଅନ୍ୟ କାମ ଶିକ୍ଷକଗଣଙ୍କୁ ଦିଆଯାଏ ତେବେ ସେ ମନା କରିପାରିବେ। ଏପରି ପ୍ରାବଧାନ ଏଥିପାଇଁ କରାଯାଇଛି କାରଣ ପିଲାଙ୍କୁ ଶିକ୍ଷକଙ୍କଠାରୁ ଶିଖିବାର ସୁଯୋଗ ମିଳିବା ଦରକାର। ଗୋଟିଏ ବର୍ଷରେ ପ୍ରାଥମିକ ଶ୍ରେଣୀର ପିଲାଙ୍କୁ ଅତି କମ୍ରେ 800 ଘଣ୍ଟାର ଶିକ୍ଷା ଆଉ ଉଚ୍ଚ ପ୍ରାଥମିକର ପିଲାଙ୍କୁ 1000 ଘଣ୍ଟାର ଶିକ୍ଷା ପ୍ରାପ୍ତ କରିବାର ଅଧିକାର ଅଛି। ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକୁ କମ୍ରେ 220 ଦିନ ଆଉ ପ୍ରାଥମିକ ସ୍କୁଲଗୁଡ଼ିକୁ 200 ଦିନ ଖୋଲା ରଖିବା ଦରକାର। ଯଦି ଆପଣଙ୍କ ପିଲା କୌଣସି କାରଣରୁ ଶିକ୍ଷାରୁ ବଞ୍ଚିତ ରୁହେ ଆଉ ସେ ବଡ଼ ହେବା ପରେ ସ୍କୁଲରେ ପ୍ରବେଶ କରେ, ତେବେ ତାକୁ ଶ୍ରେଣୀରେ ଅନ୍ୟ ପିଲାଙ୍କ ସ୍ତରରେ ନେବାର ଦାୟିତ୍ୱ ଶିକ୍ଷକଙ୍କୁ ନେବା ଦରକାର। କୌଣସି ପିଲାକୁ ବର୍ଷର ଶେଷରେ ତାର ଶ୍ରେଣୀରେ ରଖାଯାଇପାରିବ ନାହିଁ। ନିରନ୍ତର ଆଉ ସମଗ୍ର ମୂଲ୍ୟାଙ୍କନ କାରଣରୁ ପିଲାଙ୍କ ଉପରେ ପରୀକ୍ଷାର ଚାପ ପଡ଼ିନଥାଏ ଆଉ ତାଙ୍କର ସମସ୍ତ କ୍ଷମତାଗୁଡ଼ିକର ବିକାଶ ହୋଇଥାଏ। ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ପ୍ରତ୍ୟେକ ପିଲାର ଅଧିକାର ଅଟେ। କ'ଣ ଆପଣଙ୍କ କ୍ଷେତ୍ରର ସ୍କୁଲଗୁଡ଼ିକରେ ଆଜିର ଅଧ୍ୟାୟରେ କୁହାଯାଇଥିବା ଶିକ୍ଷାର ଅଧିକାର ଆଇନର ପ୍ରାବଧାନର ଉଲ୍ଲଂଘନ ହେଉଛି? ଯଦି ହଁ, ତେବେ ଆମକୁ ଏହା ବିଷୟରେ ସମ୍ପୂର୍ଣ୍ଣ ଭାବରେ କୁହନ୍ତୁ ଆଉ ଆମେ ଆପଣଙ୍କ କଥାକୁ ସରକାରଙ୍କ ପାଖକୁ ପଠାଇବୁ, କାରଣ ଅଧିକାର ଅଛି। ପ୍ରତିକ୍ରିୟା ଛାଡ଼ିବା ପାଇଁ ଟିପନ୍ତୁ 3 ନମ୍ବର। ଆମେ ବୁଧବାର ସନ୍ଧ୍ୟା 8 ଏହି ଅଧ୍ୟାୟର ପୁନଃ ପ୍ରସାରଣ କରିବୁ। ଅଧିକାର ଅଚିର ତୃତୀୟ ଅଧ୍ୟାୟ ଆପଣ ଶୁଣିପାରିବେ ଆସନ୍ତା ସପ୍ତାହ ଶନିବାର ସନ୍ଧ୍ୟା 7 ବେଳେ। ଧନ୍ୟବାଦ।